ఆకాశవాణి. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ. ଓଡ଼ିଶାର ପୁରୀରେ ବ୍ଲୁ ଫ୍ଲାଗ୍ ବେଳାଭୂମିରେ ନୌସେନା ଦିବସ ପାଳନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ଦେଶକୁ 2047 ମସିହା ସୁଦ୍ଧା ସମ୍ପୂର୍ଣ୍ଣ ଆତ୍ମନିର୍ଭର କରିବା ପାଇଁ ଲକ୍ଷ୍ୟ ରହିଛି କହିଲେ ରାଷ୍ଟ୍ରପତି. ପ୍ରୋବା 3 ମହାକାଶ ଯାନରେ ତ୍ରୁଟି ପରିଲକ୍ଷିତ ହେବାରୁ ଆଜି ହେବାକୁ ଥିବା ଉତ୍କ୍ଷେପଣ ପ୍ରକ୍ରିୟା ଆସନ୍ତାକାଲି ଅନୁଷ୍ଠିତ ହେବ ବୋଲି ଇସ୍ରୋର ସୂଚନା. ସମବାୟ ସମିତିଗୁଡ଼ିକର ବିକାଶ ପାଇଁ 7,708 କୋଟି ଟଙ୍କା ମଞ୍ଜୁର କରାଯାଇଛି. ରାଜ୍ୟସଭାରେ ଉତ୍ତର ରଖିଲେ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା. ମହାରାଷ୍ଟ୍ରର ମହାୟୁତି ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଆସନ୍ତାକାଲି ଏବଂ ସାର୍ଜା କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଅଣ୍ଡର 19 ଏସିଆ କପ୍ର ଏକ ମ୍ୟାଚ୍ରେ UAEକୁ 10 ୱିକେଟ୍ରେ ପରାସ୍ତ କଲା ଭାରତ. ଦେଶକୁ 2047 ମସିହା ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ଆତ୍ମନିର୍ଭର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି. ପୁରୀ ବ୍ଲୁ ଫ୍ଲାଗ୍ ବେଳାଭୂମିରେ ନୌସେନା ଦିବସ ପାଳନ ସମାରୋହରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଜାତୀୟ ସୁରକ୍ଷାରେ ନୌସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି. ମହିଳା ସଶକ୍ତିକରଣ କ୍ଷେତ୍ରରେ ଭାରତୀୟ ନୌସେନା ଉଦାହରଣ ସାଜିଛି. ଭାରତୀୟ ନୌସେନା ମହିଳା ଅଗ୍ନିବୀରମାନଙ୍କୁ ପ୍ରଥମେ ସାମିଲ କରିଥିଲା. ଭାରତର 5,000 ବର୍ଷ ପୁରୁଣା ନୌବାଣିଜ୍ୟ ସମୃଦ୍ଧ ପରମ୍ପରା ରହିଛି. ଦେଶରେ 63 ସ୍ୱଦେଶୀ ଜ୍ଞାନକୌଶଳରେ ବୁଡ଼ାଜାହାଜ ନିର୍ମାଣ କରାଯାଇଛି. ବିପର୍ଯ୍ୟୟ ପରିଚାଳନା ହେଉ ଅଥବା ଆତଙ୍କବାଦ ମୁକାବିଲା, ନୌସେନା ସବୁବେଳେ ଦେଶକୁ ସୁରକ୍ଷା ଦେଇଛି ବୋଲି ରାଷ୍ଟ୍ରପତି କହିଛନ୍ତି. ନୌସେନା ପକ୍ଷରୁ ଆଜି ଯବାନମାନେ ନିଜର ଶୌର୍ଯ୍ୟ, ବୀରତା, ରଣକୌଶଳ ଓ ପରାକ୍ରମ ପ୍ରଦର୍ଶନ କରିଛନ୍ତି. ସମୁଦ୍ର ଭିତରେ ଆଇଏନ୍ଏସ୍ ଜଳସ୍ୱ, ଦିଲ୍ଲୀ, ମହୀଶୂର, ମୁମ୍ବାଇ, ରଣବୀର, ଶକ୍ତି, ସାହେତ୍ରୀ ଭଳି 15ରୁ ଉର୍ଦ୍ଧ୍ୱ ଯୁଦ୍ଧ ଜାହାଜର ସମରାଭ୍ୟାସ ବେଶ୍ ଆକର୍ଷଣୀୟ ଥିଲା. ସ୍ଥଳପଥରେ ନୌସେନାର ଯବାନମାନେ ଯୁଦ୍ଧକୌଶଳ ପ୍ରଦର୍ଶନ କରି ସାହସିକତାର ପରାକାଷ୍ଠା ଦେଖାଇଛନ୍ତି. ଆକାଶରେ MiG-29 ଯୁଦ୍ଧ ବିମାନ, ହକ୍ ବିମାନ ସହ 40ରୁ ଅଧିକ ହେଲିକପ୍ଟର କୌଶଳ ପ୍ରଦର୍ଶନ କରିଛନ୍ତି. ସ୍ୱତନ୍ତ୍ର ମାର୍କୋସ୍ କମାଣ୍ଡୋ ଆକାଶରେ ତ୍ରିରଙ୍ଗା ପତାକା ଉଡ଼ାଇଛନ୍ତି. ଏହି ସମାରୋହକୁ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା. ଏହାକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା. ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ ପ୍ରୋବା 3 ମିଶନ ଅନ୍ତର୍ଗତ ଆସନ୍ତାକାଲି ଅପରାହ୍ନ 4:12 ସମୟରେ PSLV-C59 ଉତ୍କ୍ଷେପଣ କରିବ. ପ୍ରୋବା 3 ମହାକାଶ ଯାନରେ ତ୍ରୁଟି ପରିଲକ୍ଷିତ ହେବାରୁ ଆଜି ହେବାକୁ ଥିବା ଉତ୍କ୍ଷେପଣ ପ୍ରକ୍ରିୟା ଆସନ୍ତାକାଲି ହେବ ବୋଲି ଇସ୍ରୋ କହିଛି. ପ୍ରୋବା 3 ମିଶନରେ ୟୁରୋପୀୟ ମହାକାଶ ସଂସ୍ଥାର 2 ସାଟେଲାଇଟ୍କୁ ମହାକାଶକୁ ପ୍ରେରଣ କରାଯିବ. ସତୀଶ ଧାୱନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ ପ୍ୟାଡ୍ରୁ PSLV-C59 2 ସାଟେଲାଇଟ୍କୁ ନେଇ ମହାକାଶରେ ଏକ ଉଚ୍ଚ ଅଣ୍ଡାକୃତି କକ୍ଷରେ ସ୍ଥାପନ କରିବ. 2 ସାଟେଲାଇଟ୍ ମଧ୍ୟରୁ ଅକଲ୍ଟର ସ୍ପେସ୍ କ୍ରାଫ୍ଟର ଓଜନ 200 କିଲୋଗ୍ରାମ ଥିବାବେଳେ କରୋନାଗ୍ରାଫ୍ ସ୍ପେସ୍ କ୍ରାଫ୍ଟର ଓଜନ 340 କିଲୋଗ୍ରାମ ରହିଛି. ଉଭୟ ସାଟେଲାଇଟ୍ ମହାକାଶରେ ପୃଥିବୀରୁ ସର୍ବାଧିକ 60,530 କିଲୋମିଟର ଓ ସର୍ବନିମ୍ନ 600 କିଲୋମିଟର ଉଚ୍ଚତାରେ ଏକ ଅଣ୍ଡାକାର ପଥରେ ସ୍ଥାପନ କରାଯିବ। ମହାକାଶରେ ଏହା ଏକ ପରୀକ୍ଷାଗାର ଭଳି କାର୍ଯ୍ୟ କରିବ। ଇସ୍ରୋ ଏହି ଅଭିଯାନକୁ ଭାରତୀୟ ମହାକାଶ ଯାତ୍ରାରେ ଏକ ମାଇଲ୍ ଖୁଣ୍ଟ ଭଳି ଅଭିହିତ କରିବା ସହ ଆନ୍ତର୍ଜାତିକ ଭାଗିଦାରୀ ସମ୍ପର୍କର ଏହା ଏକ ବଳିଷ୍ଠ ଉଦାହରଣ ବୋଲି କହିଛି। ଜାତୀୟ ସମବାୟ ବିକାଶ ନିଗମ NCDC ସମବାୟ ସମିତିଗୁଡ଼ିକର ବିକାଶ ପାଇଁ ତଥା ମହିଳାମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ 7,708 କୋଟି ଟଙ୍କା ମଞ୍ଜୁରୀ କରିଛି ବୋଲି ସରକାର କହିଛନ୍ତି। ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦେଶରେ 25,385 ମହିଳା କଲ୍ୟାଣକାରୀ ସମବାୟ ସମିତି ପଞ୍ଜିକୃତ ହୋଇଛି। ସେ କହିଛନ୍ତି, ଏ କ୍ଷେତ୍ରରେ NCDC ମହିଳା ସମିତିଗୁଡ଼ିକର ସାମାଜିକ ଅର୍ଥନୈତିକ ସ୍ଥିତିକୁ ମଜବୁତ କରିବା ପାଇଁ ବ୍ୟବସାୟ ଭିତ୍ତିକ ସାହାଯ୍ୟ ପ୍ରଦାନ କରୁଛି। ଶ୍ରୀ ଶାହା କହିଛନ୍ତି, ମହିଳା ସମିତିମାନଙ୍କ ବ୍ୟବସାୟରେ ଅଂଶଗ୍ରହଣ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମନ୍ତ୍ରୀ ଗୃହରେ ସୂଚନା ଦେଇ କହିଛନ୍ତି, ଦେଶରେ 1,44,000ରୁ ଉର୍ଦ୍ଧ୍ୱ ଦୁଗ୍ଧ ସମିତି ରହିଛି ଏବଂ ଏହି କ୍ଷେତ୍ରରେ ବହୁ ଗ୍ରାମୀଣ ମହିଳାମାନେ ନିଯୁକ୍ତି ସୁଯୋଗ ପାଇଛନ୍ତି। ରାଜ୍ୟସଭାରେ ଆଜି ବଏଲର୍ସ ବିଲ୍ 2024 ପାରିତ ହୋଇଛି। ବଏଲର ଭିତରେ ରହି କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ନିରାପତ୍ତା ପାଇଁ ଏହି ବିଲ୍ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିରେ ମଧ୍ୟ ବଏଲର ଭିତରେ ଦେଖାଯାଉଥିବା ଯାନ୍ତ୍ରିକ ତ୍ରୁଟିକୁ ମରାମତି କରିବା ପାଇଁ ଅଭିଜ୍ଞ ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦେବା ପାଇଁ ବ୍ୟବସ୍ଥା ରହିଛି। ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗରେ ବ୍ୟବହୃତ ବଏଲର କ୍ଷେତ୍ରରେ ଏହି ପାରିତ ବିଲ୍ ଅଧିକ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି। ଏହି ବିଲ୍ ଆଲୋଚନାରେ ଭାଗ ନେଇ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ ଉତ୍ତର ଦେଇଛନ୍ତି, ପ୍ରାକ୍ ସ୍ୱାଧୀନତା ଯୁଗରେ ଥିବା ସମସ୍ତ ଆଇନକୁ ସରକାର ପରିବର୍ତ୍ତନ କରୁଛନ୍ତି। ସେ କହିଛନ୍ତି ଦେଶର ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ବଏଲର ବିଲ୍ ପାରିତ ହୋଇଛି। ଶ୍ରମିକମାନଙ୍କ ସୁରକ୍ଷା, ଦାୟିତ୍ୱବୋଧତା ଏବଂ ଦକ୍ଷତାକୁ ଦୃଷ୍ଟିରେ ରଖି ଏହି ବିଲ୍ ତିଆରି କରାଯାଇଛି। କାରଖାନାରେ ଶ୍ରମିକମାନଙ୍କ ନିରାପତ୍ତାକୁ ଗୁରୁତ୍ୱ ଦିଆଯାଇଥିବାରୁ ବିଜେପି ସାଂସଦ ବ୍ରିଜଲାଲ ଏହାକୁ ସମର୍ଥନ କରିଛନ୍ତି। ମୋଦି ସରକାର ବ୍ୟବସାୟକୁ ସହଜ ଓ ନିରାପଦ କରିବା ପାଇଁ ସବୁବେଳେ ଗୁରୁତ୍ୱ ରଖି ଆସୁଥିବା ସେ କହିଛନ୍ତି। ଭାରତ କି ବୀର ଟ୍ରଷ୍ଟ ପକ୍ଷରୁ ଦେଶର 501 ଜଣ ଶହୀଦମାନଙ୍କ ଆତ୍ମୀୟ ସ୍ୱଜନମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ବୋଲି ସରକାର କହିଛନ୍ତି। ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଶହୀଦମାନଙ୍କ ଉତ୍ତରାଧିକାରୀମାନଙ୍କୁ ସବୁ କ୍ଷେତ୍ରରୁ 1 କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ବିବାହିତ ଶହୀଦମାନଙ୍କ ପିତାମାତାଙ୍କୁ ମଧ୍ୟ ଟ୍ରଷ୍ଟ ପକ୍ଷରୁ 10 ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ବରିଷ୍ଠ ବିଜେପି ନେତା ତଥା ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଆଜି ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଆନୁଷ୍ଠାନିକ ଭାବେ ସାକ୍ଷାତ କରି ସରକାର ଗଠନ କରିବା ପାଇଁ ଦାବି ଉପସ୍ଥାପନ କରିଛନ୍ତି। ତାଙ୍କ ସହିତ କାମଚଳା ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ସିନ୍ଦେ ଏବଂ ଏନ୍ସିପି ମୁଖ୍ୟ ଅଜିତ ପାୱାର ରାଜ୍ୟପାଳଙ୍କୁ ଭେଟିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଫଡ଼ନବିସ୍ କହିଛନ୍ତି ଶିବସେନା, ଏନ୍ସିପି ଏବଂ ଅନ୍ୟ ସହଯୋଗୀ ମହାୟୁତିର ସମର୍ଥନ ପରେ ରାଜ୍ୟପାଳ ଏହାକୁ ଗ୍ରହଣ କରି ସରକାର ଗଠନ କରିବା ପାଇଁ ଅନୁମତି ଦେଇଛନ୍ତି। ସମାରୋହ ଆସନ୍ତାକାଲି ଅନୁଷ୍ଠିତ କରିବାକୁ ରାଜ୍ୟପାଳ କହିଛନ୍ତି। ମୁମ୍ବାଇର ଆଜାଦ ମୈଦାନଠାରେ ଆସନ୍ତାକାଲି ସନ୍ଧ୍ୟା 5:30 ସମୟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବରିଷ୍ଠ ରାଜନେତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ 40,000ରୁ ଅଧିକ ଜନତା ସାମିଲ ହେବେ ବୋଲି ସୂଚନା ମିଳିଛି। ଶ୍ରୀ ଫଡ଼ନବିସ୍ କହିଛନ୍ତି ଏକନାଥ ସିନ୍ଦେ ଅଜିତ ପାୱାରଙ୍କ ସହ ମିଶି ମହାରାଷ୍ଟ୍ରକୁ ସେ ବିକାଶର ଶୀର୍ଷରେ ପହଞ୍ଚାଇବାକୁ ଚେଷ୍ଟା କରିବେ। ନିର୍ବାଚନରେ ଦିଆଯାଇଥିବା ବିଭିନ୍ନ ପ୍ରତିଶ୍ରତିକୁ ତାଙ୍କ ସରକାର ପୂରଣ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଗଣମାଧ୍ୟମକୁ ଶ୍ରୀ ସିନ୍ଦେ କହିଛନ୍ତି ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ଫଡ଼ନବିସ୍ଙ୍କ ନାମ ସେ ପ୍ରସ୍ତାବିତ କରିଥିବାରୁ ନିଜକୁ ଧନ୍ୟ ମନେ କରୁଛନ୍ତି। ଏହି ମହାବିଜୟ ପାଇଁ ସେ ମହାରାଷ୍ଟ୍ର ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ମହାୟୁତି ସରକାରର ଲକ୍ଷ୍ୟ ହେଉଛି ଲୋକମାନଙ୍କ କଲ୍ୟାଣ କରିବା, ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବା ନୁହେଁ। ରାଜ୍ୟର ଉନ୍ନତି ପାଇଁ ତାଙ୍କ ସରକାର ସର୍ବଦା କାର୍ଯ୍ୟ କରିବ ବୋଲି ଶ୍ରୀ ସିନ୍ଦେ କହିଛନ୍ତି। ଇତିମଧ୍ୟରେ ଗଣମାଧ୍ୟମରେ ପ୍ରଚାରିତ ଖବର ଏନ୍ସିପି ମୁଖ୍ୟ ଅଜିତ ପାୱାର ଦିଲ୍ଲୀ ଯାଇ ବିଜେପି ନେତା ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ଖବରକୁ ସେ ଖଣ୍ଡନ କରିଛନ୍ତି। ସେ ବ୍ୟକ୍ତିଗତ କାମରେ ଦିଲ୍ଲୀ ଯାଇଥିବା ସଫେଇ ଦେଇଛନ୍ତି। ବିଜେପି, ଶିବସେନା ଏବଂ ଏନ୍ସିପି ମିଳିତ ଭାବେ ରାଜ୍ୟ ପାଇଁ କାମ କରିବେ ବୋଲି ଶ୍ରୀ ପାୱାର କହିଛନ୍ତି। ଭୁଟାନ ରାଜା ଜିଗ୍ମେ ଖେସାନ୍ ନାମଗେଲ ୱାଙ୍ଗଚୁକ୍ ଏବଂ ରାଣୀ ଜେତସୁନ୍ ପେମା ୱାଙ୍ଗଚୁକ୍ ଆସନ୍ତାକାଲିଠାରୁ ଭାରତକୁ 2 ଦିନିଆ ଗସ୍ତରେ ଆସିବେ। ଗସ୍ତ ଅବସରରେ ଭୁଟାନ ରାଜା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସମେତ ବରିଷ୍ଠ ସରକାରୀ ଅଧିକାରୀମାନଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ଓ ଭୁଟାନ ମଧ୍ୟରେ ବନ୍ଧୁତ୍ୱ ଏବଂ ଅନ୍ୟାନ୍ୟ ସହଭାଗିତା ରହିଛି, ଯାହାକି ଆପୋଷ ବୁଝାମଣା ଓ ବିଶ୍ୱାସ ଉପରେ ପର୍ଯ୍ୟବେସିତ। ଭୁଟାନ ରାଜାଙ୍କ ଏହି ଗସ୍ତ ଉଭୟ ପକ୍ଷକୁ ଦ୍ୱିପକ୍ଷୀୟ ସହଭାଗିତା ଏବଂ ଭାଗିଦାରୀ ସମ୍ପର୍କର ସମୀକ୍ଷା ପାଇଁ ସୁଯୋଗ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସ୍କ୍ୱାସ୍ ଖେଳାଳି ରାଜ ମନଚନ୍ଦାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ରାଜ ମନଚନ୍ଦା ଭାରତୀୟ ସ୍କ୍ୱାସ୍ କ୍ରୀଡ଼ାରେ ଜଣେ କିମ୍ବଦନ୍ତୀ ଖେଳାଳି ଭାବେ ନିଜର ପରାକାଷ୍ଠା ଦେଖାଇଛନ୍ତି। ସାମରିକ ସେବାରେ ସ୍ୱର୍ଗତ ମନଚନ୍ଦାଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। କୃଷି ରାଷ୍ଟ୍ରମନ୍ତ୍ରୀ ଭଗୀରଥ ଚୌଧୁରୀ କହିଛନ୍ତି ସରକାର କୃଷକମାନଙ୍କ ସହ ଆଲୋଚନା କରିବା ପାଇଁ ସର୍ବଦା ପ୍ରସ୍ତୁତ ଅଛନ୍ତି ଏବଂ ସେମାନଙ୍କ ପାଇଁ ସବୁବେଳେ ଦ୍ୱାର ଖୋଲା ରହିଛି। ସଂସଦ ବାହାରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଚୌଧୁରୀ କହିଛନ୍ତି କୃଷକମାନେ ଆମକୁ ଖାଦ୍ୟ ପ୍ରଦାନ କରିବା ପାଇଁ ଅନେକ କଷ୍ଟ ସହିଥାନ୍ତି। ସେମାନଙ୍କ କଷ୍ଟ ସରକାରଙ୍କ କଷ୍ଟ ବୋଲି ମନ୍ତ୍ରୀ କହିଛନ୍ତି। ଆନ୍ଦୋଳନରତ କୃଷକମାନେ ସେମାନଙ୍କର ସମସ୍ୟା ସରକାରଙ୍କ ସହିତ ଆଲୋଚନା କରିବାର ଆବଶ୍ୟକତା ରହିଛି ଏବଂ ସରକାର ମଧ୍ୟ ସେମାନଙ୍କ ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ନେବେ ବୋଲି କୃଷି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚୌଧୁରୀ ସୂଚନା ଦେଇଛନ୍ତି। କ୍ରିକେଟ୍ ସାରଜା କ୍ରିକେଟ୍ ଷ୍ଟାଡିୟମରେ 19 ଏସିଆ କପ୍ ଗ୍ରୁପ୍ ଏ ର ଏକ ମ୍ୟାଚ୍ରେ ଭାରତ ଘରୋଇ ୟୁନାଇଟେଡ୍ ଆରବ ଏମିରେଟ୍ସକୁ 10 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ୟୁଏଇ ଦଳ ପ୍ରଥମେ ବ୍ୟାଟିଂ କରି 44 ଓଭରରେ ସମସ୍ତ ୱିକେଟ୍ ହରାଇ 138 ରନ୍ ସଂଗ୍ରହ କରିଥିଲା। ଜବାବରେ ଭାରତ 16 ଓଭର ଗୋଟିଏ ବଲ୍ରେ କୌଣସି ୱିକେଟ୍ ନ ହରାଇ 143 ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା। ଗ୍ରୁପ୍ ଏର ଅନ୍ୟ ଏକ ମ୍ୟାଚ୍ରେ ପାକିସ୍ତାନ ଜାପାନ ବିପକ୍ଷରେ 180 ରନ୍ରେ ବିଜୟ ଲାଭ କରିଛି। 244 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଜାପାନ 29 ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର 63 ରନ୍ ସଂଗ୍ରହ କରିପାରିଥିଲା। ଓଡ଼ିଶାର ପୁରୀ ବ୍ଲୁ ଫ୍ଲାଗ୍ ବେଳାଭୂମିରେ ନୌସେନା ଦିବସ ପାଳନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶକୁ 2047 ସୁଦ୍ଧା ସମ୍ପୂର୍ଣ୍ଣ ଆତ୍ମନିର୍ଭର କରିବା ପାଇଁ ଲକ୍ଷ୍ୟ ରହିଛି କହିଲେ ରାଷ୍ଟ୍ରପତି। ପ୍ରୋବା 3 ମହାକାଶ ଯାନରେ ତ୍ରୁଟି ପରିଲକ୍ଷିତ ହେବାରୁ ଆଜି ହେବାକୁ ଥିବା ଉତ୍କ୍ଷେପଣ ପ୍ରକ୍ରିୟା ଆସନ୍ତାକାଲି ଅନୁଷ୍ଠିତ ହେବ ବୋଲି ଇସ୍ରୋର ସୂଚନା। ସମବାୟ ସମିତିଗୁଡ଼ିକର ବିକାଶ ପାଇଁ 7,708 କୋଟି ଟଙ୍କା ମଞ୍ଜୁରୀ କରାଯାଇଛି। ରାଜ୍ୟସଭାରେ ଉତ୍ତର ରଖିଲେ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା। ମହାରାଷ୍ଟ୍ରର ମହାୟୁତି ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଆସନ୍ତାକାଲି ଏବଂ ସାରଜା କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଅଣ୍ଡର-19 ଏସିଆ କପ୍ର ଏକ ମ୍ୟାଚ୍ରେ ୟୁଏଇକୁ 10 ୱିକେଟ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।